ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ଠାରେ ଆଜିଠାରୁ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ମୂଲ ହେବାରକେ ଯାଉଛି। ସକାଳର 9:15 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ମିଳନୀର ଉଦ୍ଘାଟନ କରିବେ। ସମ୍ମିଳନୀରେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାମାନଙ୍କର କାର୍ଯ୍ୟକାରିତା ଆର୍ ରାଜ୍ୟର ବିକାଶକେ ଆଗ୍କେ ନେବାର ବାବଦ ନକ୍ସା ତିଆରି କରାଯିବା। ଇତାର ସଙ୍ଗେ ସମ୍ମିଳନୀର ଦୁଇ ନମ୍ଘର ଦିନର ଅଧିବେଶନଟି ଏସ୍ପିମାନେ ସାମିଲ ହେବେ ଆଉ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ଆଲୋଚନା କରାଯିବା ବୋଲିକରି ଜଣାପଡ଼ିଛି। ଓଡ଼ିଶାକେ 2036 ତକ ବିକଶିତ ଓଡ଼ିଶା ବନାବାର ଲକ୍ଷ୍ୟଟି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଲୋଗୋ ଉନ୍କୋଚନ ସମାରୋହ ଆଜି ଭୁବନେଶ୍ୱର ନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋଗୋର ଉନ୍କୋଚନ କରବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫ 5 ବର୍ଗନ 16 ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଆର୍ ବୈଷୟିକ ବିଭାଗର ଅନୁମୋଦନ ଉତ୍ତରୁ ଏ ବାବଦ ଘୋଷଣା କରାଯାଇଛି। ରାଜ୍ୟ ଏତକର ଜମିକେ ସୌରଚାଳିତ ପମ୍ପ ଜରିଏ ପାଏନ୍ ମଡ଼ାଯିବା ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏ ବାବଦେ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ଚାଷୀମାନେ ସହଜେ ନିଆଅନା କରାଯାଇପାରୁଥିବାର ସୌରଚାଳିତ ପମ୍ପ ଜରିଏ କୁଆଁ ବନ୍ଦ ବାଗିରେ ଭିନ୍ ଭିନ୍ ଜଳ ଉତ୍ସନୁ ନିଜର ଚାଷ ଜମିକେ ପାଏନ୍ ମଡ଼ାଇ ପାରିବେ। ଏତାର ଜରିଏ ଚାଷୀମାନଙ୍କର ବିଜୁଳି ବାବଦର ଖର୍ଚ୍ଚା ଭିଲ୍ କମ୍ବା। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ଏବେ 2026 ମେଟ୍ରିକ୍ ପରୀକ୍ଷା ହେବାର୍କେ ଥିବାର 9 କ୍ଲାସ୍ର ଛାତ୍ରଛାତ୍ରୀମାନଙ୍କର ପଞ୍ଜିକରଣ ଆଜିଠାରୁ ମୂଲ ହେବା। ଏବେ ମାସର 9 ତକ୍ ଏହି ପଞ୍ଜିକରଣ ହୋଇପାରବା। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ଟି 60 ଫି ଦାଖଲ କରିକି ନାଁ ପଞ୍ଜିକରଣ କରିପାରିବେ। ଅନୁସୂଚିତ ଜାତି ଆର୍ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କର ଲାଗି ପଞ୍ଜିକରଣ ଫି ନାଇଁ ପଡ଼େ। 9 କ୍ଲାସ୍ର ଯେନ୍ ଛାତ୍ରଛାତ୍ରୀ ପଞ୍ଜିକରଣ ନାଇଁ କରାବେ ସେମାନେ ଏବେ 2026 ରେଗୁଲାର ମେଟ୍ରିକ୍ ପରୀକ୍ଷା ଦେଇ ନାଇଁ ପାରନ୍ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ବିଚାର ଲାଗି ରାଜ୍ୟ ସରକାର ଗୋଟିଏ ଅନ୍ତଃବିଭାଗୀୟ କମିଟି ଗଠନ କରବାରକେ ନିଷ୍ପତ୍ତି ନେଇଛନ୍ତି। ଏତାର ସଙ୍ଗେ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକେ ବୁଝିକରି ଆନ୍ଦୋଳନରୁ ହଟିଯିବାରକେ ରାଜ୍ୟ ସରକାର ନର୍ସିଂ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି। ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପୃଥିବୀର ସୌନ୍ଦର୍ଯ୍ୟକେ ଲୁକୁ ଲୁଭାବାର ଲାଗି 1980 ଆଜିର ଦିନକେ ଜାତିସଂଘ ପର୍ଯ୍ୟଟନ ସଂଗଠନ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରୁଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ରହିଛି ପର୍ଯ୍ୟଟନ ଆର୍ ଶାନ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫ ପର୍ଯ୍ୟଟନକେ ତହକାବାର ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। କେନ୍ସି ଦେଶର ଅର୍ଥନୀତିକେ ଆଗ୍କେ ବଢ଼ାବାର ଆର୍ ଭାବମୂର୍ତ୍ତି ନିର୍ମାଣ ସହିତ ପରିଚୟ ବନାବାର୍ଥି ପର୍ଯ୍ୟଟନର ଜବର ଗୁରୁତ୍ୱ ରହିଛି। ସେନ୍ତା ସାଂସ୍କୃତିକ ଆଦାନ ପ୍ରଦାନକେ ତହକାବାର ଆର୍ ଲୁକର ଭିତରେ ସମ୍ପର୍କ ଗଢ଼ବାର୍ଥି ପର୍ଯ୍ୟଟନ କାମ କରିଥିସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 29 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶସାର ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 114 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଟିଭି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ସମ୍ବଲପୁର ତପସ୍ୱିନୀ ସମ୍ମିଳନୀ କକ୍ଷର ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଉତ୍ସବ ହୋଇଯାଇଛି। ଉତ୍ସବଟି ନିପୁଣ ଓଡ଼ିଶା ମିଶନର ଲୋଗୋ, ଲିଫ୍ଲେଟ୍ ଆର୍ ସଙ୍ଗୀତର ଉନ୍କୋଚନ କରାଯିବା ସଙ୍ଗେ ସଙ୍ଗେ ମିଶନର ଉଦ୍ଦେଶ୍ୟ ଆର୍ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ଉତ୍ସବଟି ଜିଲ୍ଲାର ସବୁ ବ୍ଲକ ଶିକ୍ଷା ଅଧିକାରୀ ଆଉ ସ୍କୁଲମାନଙ୍କର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଏତକ ଦେଶରେ 9,20,000 ଏତକା କାର୍ଯ୍ୟକ୍ରମ ହୋଇଥିବାର ମହିଳା ଆର୍ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ କୁହାଯାଇଛି। ସୂଚନା ଅନୁସାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମହିଳାମାନଙ୍କୁ ରକ୍ତହୀନତା ଦୂରୀକରଣ, ମା ଆଉ ଛୁଆମାନଙ୍କର ଅଭିବୃଦ୍ଧି ତଦାରଖ ଆର୍ ପୁଷ୍ଟି ଆହାର ଯୋଗାବାର ବାବଦେ କାର୍ଯ୍ୟକ୍ରମମାନ ହୋଇଛି। ରାଜ୍ୟ ଶାରୀରିକ ଅକ୍ଷମତା ଆର୍ ସ୍ୱାସ୍ଥ୍ୟ ସମସ୍ୟାର ଲାଗି ସ୍କୁଲ୍ ନାଇଁ ଆସିପାରୁଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିକି ସେମାନଙ୍କର ଘରେ ସବୁ ପ୍ରକାରର ବ୍ୟବସ୍ଥା ପହଞ୍ଚାବାରକେ ବିଦ୍ୟାଳୟର ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁସାରେ ଶାରୀରିକ ଅକ୍ଷମତା ଆର୍ ସ୍ୱାସ୍ଥ୍ୟ ସମସ୍ୟା ଲାଗି ସ୍କୁଲ୍ ନାଇଁ ଯାଇପାରୁଥିବା 6-14 ବଛରର ବୟସର ଛୁଆଙ୍କୁ ଆଇବା 30 ଅକ୍ଟୋବର 9 ଭିତରେ ଚିହ୍ନଟ କରାଯିବା। ବଙ୍ଗୋପସାଗରନୁ ଗୋଟିଏ ଲଘୁଚାପ ହୋଇଛି। ହେତାର ପ୍ରଭାବଟି ଆଜି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଆର୍ ବଲାଙ୍ଗୀର ସହିତ ରାଜ୍ୟର 21 ଜିଲ୍ଲାର କେତେ ଜାଗାନୁ ଘିଡ଼ିଘିଡ଼ି ମାରିକି ବଢ଼ିଆ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।